ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, କର୍ଣ୍ଣାଟକରେ ଆସନ୍ତାକାଲି ବିଭିନ୍ନ ରେଳ ଓ ସହରାଞ୍ଚଳ ସଂଯୋଗୀକରଣ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ. ରୁଷ ୟୁକ୍ରେନ୍ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ଆସନ୍ତା ସପ୍ତାହରେ ବୈଠକ କରିବେ ଆମେରିକା ରାଷ୍ଟ୍ରପତି. ବିଶ୍ୱର ବିଭିନ୍ନ ଭାଗରେ ପ୍ରବଳ ଗ୍ରୀଷ୍ମ ପ୍ରଭାବ ନେଇ ସତର୍କ ସୂଚନା ଜାରି କଲା ବିଶ୍ୱ ପାଣିପାଗ ସଂଗଠନ. କେନିଆରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ 25 ମୃତ, 20ରୁ ଅଧିକ ଆହତ ଏବଂ ବିହାରର ରାଜଗିରିଠାରେ 20 ବର୍ଷରୁ କମ୍ ଏସୀୟ ରଗ୍ବି ଚମ୍ପିୟନ୍ସିପ୍ ଆଜିଠାରୁ ଆରମ୍ଭ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦିନିକିଆ କର୍ଣ୍ଣାଟକ ଗସ୍ତରେ ଯିବେ. ଏହି ଗସ୍ତ କାଳରେ ଶ୍ରୀ ମୋଦି ବେଙ୍ଗାଲୁରୁର କେଏସ୍ଆର୍ ରେଳ ଷ୍ଟେସନ୍ରେ 3 ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ବେଙ୍ଗାଲୁରୁରୁ ବେଲାଗାଭି, ଅମୃତସରରୁ ଶ୍ରୀ ମାତା ବୈଷ୍ଣୋଦେବୀ କାଟ୍ରା ଏବଂ ନାଗପୁରରୁ ପୁନେକୁ ଏହି ଟ୍ରେନ୍ଗୁଡ଼ିକ ଚଳାଚଳ କରିବ। ଏହାପରେ ପ୍ରଧାନମନ୍ତ୍ରୀ ସେଠାରେ ନୂତନ ବେଙ୍ଗାଲୁରୁ ମେଟ୍ରୋ ୟେଲୋ ଲାଇନ୍ର ଶୁଭାରମ୍ଭ କରିବେ। ଏହା ଆର୍ଭି ରୋଡ୍ଠାରୁ ରାଗିଗୁଡ଼ା ପର୍ଯ୍ୟନ୍ତ ଚଳାଚଳ କରିବ ବୋଲି ଜଣାପଡ଼ିଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁଠାରେ ସହରାଞ୍ଚଳ ସଂଯୋଗୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ମୋଦି 15,610 କୋଟି ଟଙ୍କାର ଉର୍ଦ୍ଧ୍ୱ ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ବାଙ୍ଗାଲୁରୁ ତୃତୀୟ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ମେଟ୍ରୋ ଟ୍ରେନ୍ 44 କିଲୋମିଟର ପର୍ଯ୍ୟନ୍ତ ଚଳାଚଳ କରି 31 ରେଳ ଷ୍ଟେସନ୍ରେ ରହଣି କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାକୋରି ଘଟଣାରେ ବିପ୍ଳବୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, 100 ବର୍ଷ ପୂର୍ବେ ଆଜିର ଦିନରେ କାକୋରିଠାରେ ଦେଶପ୍ରେମୀ ଭାରତୀୟମାନେ ଅଦମ୍ୟ ସାହସ ପ୍ରଦର୍ଶନ ପୂର୍ବକ ବ୍ରିଟିଶ ଶାସନ ବିରୋଧରେ ସଂଗ୍ରାମ କରିଥିଲେ। ସାଧାରଣ ଲୋକଙ୍କ ଅର୍ଥରେ ବ୍ରିଟିଶ ସାମ୍ରାଜ୍ୟବାଦକୁ ନିଶେଷ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି, ସେମାନଙ୍କ ଶୌର୍ଯ୍ୟକୁ ଦେଶ ସବୁଦିନ ପାଇଁ ମନେ ରଖିବ। ସେମାନଙ୍କର ସ୍ୱପ୍ନକୁ ପୂରଣ କରି ବିକଶିତ ଭାରତ ଗଠନ ଦିଗରେ ସରକାର କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଅବସରରେ କାକୋରି ଟ୍ରେନ୍ କାର୍ଯ୍ୟକଳାପକୁ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସାହସ, ବଳିଦାନ ଓ ଦେଶପ୍ରେମର ପ୍ରତୀକ ଭାବେ ସ୍କରଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, 1925 ଅଗଷ୍ଟ 9 ରାମପ୍ରସାଦ ବିସ୍ମିଲ, ଚନ୍ଦ୍ରଶେଖର ଆଜାଦ, ଅସ୍ଫାକ୍ ଉଲ୍ଲା ଖାନ୍ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ବିଦ୍ରୋହର ଡାକରା ଦେଇଥିଲେ। ଶ୍ରୀ ଶାହା କହିଛନ୍ତି, ବ୍ରିଟିଶମାନେ ଭାରତୀୟମାନଙ୍କ ପାଖରୁ ଲୁଟ୍ କରିଥିବା ସମ୍ପତ୍ତିଗୁଡ଼ିକ ଦେଶର ଉନ୍ନତିକରଣ ପାଇଁ ଉପଯୋଗ କରିବାକୁ ଏହି ଆନ୍ଦୋଳନ କରାଯାଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ସ୍ୱାଧୀନତା ସଂଗ୍ରାମୀମାନଙ୍କର ଦେଶକୁ ସ୍ୱାଧୀନ କରିବାରେ ସେମାନଙ୍କର ସାହସ ଏବଂ ବଳିଦାନକୁ ଦେଶ ସର୍ବଦା ସ୍କରଣ କରିବ। 1925 କାକୋରି ରେଳ ଷ୍ଟେସନ୍ ନିକଟରେ ଭାରତର ସ୍ୱାଧୀନତା ସଂଗ୍ରାମର ଆଉ ଏକ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ସେହି ବର୍ଷ ଅଗଷ୍ଟ 9 ହିନ୍ଦୁସ୍ଥାନ ରିପବ୍ଲିକାନ୍ ସଂଘର ବିପ୍ଳବୀମାନେ କାକୋରି ନିକଟରେ ଟ୍ରେନ୍ ଅଟକାଇ ବ୍ରିଟିଶ ସରକାରଙ୍କ ଟ୍ରେଜେରୀକୁ ଯାଉଥିବା ଧନସମ୍ପତ୍ତିକୁ ଲୁଟ୍ କରିଥିଲେ। ଏହି ଆନ୍ଦୋଳନରେ ରାମପ୍ରସାଦ ବିସ୍ମିଲ, ଅସ୍ଫାକ୍ ଉଲ୍ଲା ଖାନ୍, ଠାକୁର ରୋଶନ ସିଂ, ରାଜେନ୍ଦ୍ରନାଥ ଲାହିରି, ସଚିନ୍ଦ୍ରନାଥ ସନ୍ୟାଲ ପ୍ରମୁଖ ନେତୃତ୍ୱ ନେଇଥିଲେ। ଏହି ଲୁଟ୍ର ପ୍ରମୁଖ କାରଣ ଥିଲା, ବ୍ରିଟିଶ ପ୍ରଶାସନ ଭାରତୀୟମାନଙ୍କ ପାଖରୁ ଅନ୍ୟାୟ ଭାବରେ ଅନେକ କର ଆଦାୟ କରୁଥିଲା। ଏହାକୁ ବିରୋଧ କରି ଆନ୍ଦୋଳନକାରୀମାନେ ବ୍ରିଟିଶ ସମ୍ପତ୍ତିକୁ ସେହି ଟ୍ରେନ୍ରୁ ଲୁଟ୍ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆସନ୍ତା ଅଗଷ୍ଟ 15 ସେ ଆଲାସ୍କାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ସହ ଆଲୋଚନା କରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ୟୁକ୍ରେନ୍ରେ ଯୁଦ୍ଧ ସମାପ୍ତ କରିବା ପାଇଁ ପଦକ୍ଷେପ ସ୍ୱରୂପ ଏହି ଆଲୋଚନା ହେବ। ଗତ ଜାନୁଆରୀ ମାସରେ ହ୍ୱାଇଟ୍ ହାଉସ୍କୁ ଫେରିବା ପରେ ଟ୍ରମ୍ପ ଏବଂ ପୁତିନ୍ଙ୍କ ମଧ୍ୟରେ ଏହା ପ୍ରଥମ ମୁହାଁମୁହିଁ ଆଲୋଚନା ହେବ। ଶେଷଥର ପାଇଁ 2015 ସେପ୍ଟେମ୍ବରରେ ରୁଷର ନେତାଙ୍କ ସହ ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଜାତିସଂଘ ସାଧାରଣ ସଭାରେ ନ୍ୟୁୟର୍କରେ ଆଲୋଚନା କରିଥିଲେ। ତେବେ ଆମେରିକା ରାଷ୍ଟ୍ରପତିଙ୍କ ବୈଠକ ନେଇ ଘୋଷଣା ପରେ ୟୁକ୍ରେନ୍ ରାଷ୍ଟ୍ରପତି ଭଲଦିମିର୍ ଜେଲେନେସ୍କି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ରୁଷକୁ କୌଣସି ଅଞ୍ଚଳ ପ୍ରଦାନ କ୍ଷେତ୍ରରେ କୋହଳ ମନୋଭାବ ପୋଷଣ କରାଯିବ ନାହିଁ। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି, ଶାନ୍ତି ପ୍ରତିଷ୍ଠା ଦିଗରେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପକୁ ସେ ସମର୍ଥନ କରିବେ ଏବଂ ଦୀର୍ଘସ୍ଥାୟୀ ଶାନ୍ତି ବଜାୟ ରଖିବା ଲାଗି ୟୁକ୍ରେନ୍ ତା'ର ଅଂଶୀଦାରମାନଙ୍କ ସହ କାର୍ଯ୍ୟ କରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ମାସ 31 ତାରିଖରୁ ଚୀନ୍ର ତିଆନ୍ଜିନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଏହି ଦୁଇଦିନିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଯୋଗଦାନକୁ ଚୀନ୍ ସ୍ୱାଗତ କରିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୋ ଜିଆକୁନ୍ କହିଛନ୍ତି, 20ରୁ ଉର୍ଦ୍ଧ୍ୱ ରାଷ୍ଟ୍ରର ଏହି ସମ୍ମିଳନୀରେ ଯୋଗଦାନ ହେଉଛି ବନ୍ଧୁତ୍ୱ, ଏକତା ଓ ଦୃଢ଼ତାର ପ୍ରତିଫଳନ। ସୂଚନାଯୋଗ୍ୟ 2001 ଜୁନ୍ 15 ସାଂଘାଇଠାରେ ଏହି ସ୍ଥାୟୀ ଆନ୍ତଃ ସରକାରୀ ଆନ୍ତର୍ଜାତିକ ସଂଗଠନ ପ୍ରତିଷ୍ଠା କରାଯାଇଥିଲା। ବିଶ୍ୱ ପାଣିପାଗ ସଂଗଠନ ଡବ୍ଲ୍ୟୁଏମ୍ଓ ପକ୍ଷରୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। ଡବ୍ଲ୍ୟୁଏମ୍ଓର ତଥ୍ୟ ଅନୁଯାୟୀ ବିଭିନ୍ନ ଅଞ୍ଚଳରେ ବିଶ୍ୱ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। କେତେକ ସ୍ଥାନରେ ତାପମାତ୍ରା ରେକର୍ଡ ସ୍ତର ଅତିକ୍ରମ କରିଛି। ତଥ୍ୟ ଅନୁଯାୟୀ ଚଳିତ ବର୍ଷ ହାରାହାରି ସାମୁଦ୍ରିକ ଉପରିସ୍ଥ ତାପମାତ୍ରା ତୃତୀୟ ବୃହତ୍ତମ ସ୍ତରରେ ପହଞ୍ଚିଛି। ଜୁଲାଇ ମାସରେ ୟୁରୋପରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବା କାରଣରୁ ସ୍ୱିଡେନ୍ ଏବଂ ଫିନ୍ଲ୍ୟାଣ୍ଡ ପ୍ରଭାବିତ ହୋଇଥିଲା। ସେଠାରେ ତାପମାତ୍ରା 30°C ଅତିକ୍ରମ କରିଥିଲା। ଗତ ସପ୍ତାହରେ ପଶ୍ଚିମ ଏସିଆ, ଦକ୍ଷିଣାଞ୍ଚଳ କେନ୍ଦ୍ରୀୟ ଏସିଆ, ଉତ୍ତର ଆଫ୍ରିକାର ଅଧିକାଂଶ ଭାଗ, ପାକିସ୍ତାନର ଦକ୍ଷିଣାଞ୍ଚଳ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ପଶ୍ଚିମାଞ୍ଚଳରେ ସର୍ବାଧିକ ତାପମାତ୍ରା 42°C ଅତିକ୍ରମ କରିଥିବା ଡବ୍ଲ୍ୟୁଏମ୍ଓ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଇରାନ୍ର ଦକ୍ଷିଣ ପଶ୍ଚିମାଞ୍ଚଳ ଏବଂ ଇରାକର ପୂର୍ବାଞ୍ଚଳରେ ସର୍ବାଧିକ ତାପମାତ୍ରା ପରିଲକ୍ଷିତ ହୋଇଥିଲା। ଅତ୍ୟଧିକ ତାପମାତ୍ରା ଯୋଗୁଁ ବିଶ୍ୱର ବିଭିନ୍ନ ଭାଗରେ ଜଙ୍ଗଲରେ ନିଆଁ ଲାଗୁଥିବାର ସୂଚନା ମିଳିଛି, ଫଳରେ ବାୟୁର ଗୁଣାତ୍ମକ ମାନ ନଷ୍ଟ ହେଉଥିବା ଡବ୍ଲ୍ୟୁଏମ୍ଓ ପକ୍ଷରୁ କୁହାଯାଇଛି। କେନିଆରେ ଏକ ଅନ୍ତ୍ୟେଷ୍ଟିକ୍ରିୟାରୁ ଲୋକଙ୍କୁ ନେଇ ଫେରୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଅନ୍ୟୁନ 25 ମୃତ୍ୟୁ ଘଟିଛି। କାକାମେଗାରୁ କିସୁମକୁ ଯାଉଥିବା ବସ୍ଟି ନିୟନ୍ତ୍ରଣ ହରାଇ ଏକ ଖାତ ମଧ୍ୟକୁ ଖସିପଡ଼ିଥିଲା। ସେଠାକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଦ୍ରୁତ ଗତିରେ ଯାଉଥିବା ବସ୍ ଉପରୁ ଚାଳକ ନିୟନ୍ତ୍ରଣ ହରାଇବା ପରେ ଗଭୀର ଖାଇ ମଧ୍ୟକୁ ବସ୍ଟି ଗଳିପଡ଼ିଥିଲା। 10 ପୁରୁଷ, 10 ମହିଳା ଓ ଜଣେ ଝିଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ 4 ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ସରକାରୀ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ 20 ଆହତ ହୋଇଥିବାବେଳେ 5 ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକମାନେ ଗୋଟିଏ ପରିବାରରୁ ହୋଇଥିବା ଅନୁମାନ କରାଯାଉଛି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନିଆ ରାଷ୍ଟ୍ରପତି ୱିଲିୟମ୍ ରୁଟୋ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଜାବ ସୀମାନ୍ତ ଜିଲ୍ଲା ତରନ୍ତରନ୍ଠାରେ ନିଶା କାରବାର ରୋକିବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଆଣ୍ଟିଡ୍ରନ୍ ସିଷ୍ଟମ ଏଡିଏସ୍ ବାଜ୍ ଆକ୍ର ଶୁଭାରମ୍ଭ କରିଛନ୍ତି। ସୀମାନ୍ତ ଅଞ୍ଚଳରେ ନିଶା ଚୋରା କାରବାରକୁ ରୋକିବାରେ ଏବଂ ଚୋରା ବେପାରୀମାନଙ୍କୁ ଗିରଫ କରିବାରେ ଏହି ଏଡିଏସ୍ ସହାୟକ ହେବ। ଆଗାମୀ ଦିନରେ ଏହି ଅଞ୍ଚଳରେ ଆଉ 6 ଏଡିଏସ୍ର ସ୍ଥାପନ କରାଯିବ ବୋଲି ବିଏସ୍ଏଫ୍ ପକ୍ଷରୁ କୁହାଯାଇଛି। ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜା ଆନ୍ତର୍ଜାତିକ ବିମାନ ବନ୍ଦରରୁ ବ୍ୟାଙ୍କକ୍ରୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ବନ୍ୟଜନ୍ତୁ ଚୋରା କାରବାର କରିବା ଅଭିଯୋଗରେ ଗିରଫ କରାଯାଇଛି। ସୀମା ଶୁଳ୍କ ବିଭାଗର ସ୍ୱତନ୍ତ୍ର ଗୁଇନ୍ଦା ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ତାଙ୍କୁ ଗିରଫ କରିଛନ୍ତି। ତାଙ୍କ ପାଖରୁ କେତେକ ଜୀବିତ ବନ୍ୟଜନ୍ତୁ ଉଦ୍ଧାର କରାଯାଇଛି ବୋଲି ଜଣାପଡ଼ିଛି। ଶାହରୁଖ ଖାନ୍ ମହମ୍ମଦ ହାସନ ନାମକ ଏହି ଯୁବକ ସୀମା ଶୁଳ୍କ ଆଇନ 1962 ଏବଂ ବନ୍ୟଜନ୍ତୁ ସୁରକ୍ଷା ଆଇନ 1972 ଆଧାରରେ ତାଙ୍କୁ ଗିରଫ କରାଯାଇ ତଦନ୍ତ କରାଯାଉଛି। ବିହାରର ରାଜଗିରିଠାରେ 20 କମ୍ ଏସୀୟ ରଗ୍ବି ଚାମ୍ପିୟନ୍ସିପ୍ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ଆଜି ଅନୁଷ୍ଠିତ ପ୍ରାରମ୍ଭିକ ମ୍ୟାଚ୍ରେ ପୁରୁଷ ବର୍ଗରେ ଶ୍ରୀଲଙ୍କା ହଂକଂକୁ ପରାସ୍ତ କରିଛି। ସେହିପରି ଅନ୍ୟ ଏକ ମ୍ୟାଚ୍ରେ ଭାରତ ୟୁଏକୁ ପରାସ୍ତ କରି 24 ହାସଲ କରିଛି। ଆଜି ଅପରାହ୍ନରେ ଅନୁଷ୍ଠିତ ଅନ୍ୟ ଏକ ପୁରୁଷ ବର୍ଗ ମ୍ୟାଚ୍ରେ ଶ୍ରୀଲଙ୍କା ଆୟୋଜକ ଭାରତକୁ ହରାଇ ଦେଇଛି। ଅନ୍ୟପକ୍ଷରେ ମହିଳା ବର୍ଗର ପ୍ରଥମ ମ୍ୟାଚ୍ରେ ଭାରତ କାଜାକସ୍ତାନକୁ ପରାସ୍ତ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। କର୍ଣ୍ଣାଟକରେ ଆସନ୍ତାକାଲି ବିଭିନ୍ନ ରେଳ ଓ ସହରାଞ୍ଚଳ ସଂଯୋଗୀକରଣ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ରୁଷ ୟୁକ୍ରେନ୍ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ଆସନ୍ତା ସପ୍ତାହରେ ବୈଠକ କରିବେ ଆମେରିକା ରାଷ୍ଟ୍ରପତି। ବିଶ୍ୱର ବିଭିନ୍ନ ଭାଗରେ ପ୍ରବଳ ଗ୍ରୀଷ୍ମ ପ୍ରଭାବ ନେଇ ସତର୍କ ସୂଚନା ଜାରି କଲା ବିଶ୍ୱ ପାଣିପାଗ ସଂଗଠନ। କେନିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 25 ମୃତ, 20 ଅଧିକ ଆହତ। ଏବଂ ବିହାରର ରାଜଗିରିଠାରେ 20 କମ୍ ଏସୀୟ ରଗ୍ବି ଚମ୍ପିୟନ୍ସିପ୍ ଆଜିଠାରୁ ଆରମ୍ଭ। ସମ୍ବାଦ ଶେଷ ହେଲା।